କାହିଁ
ଦେଖ ଆପଣମାନଙ୍କ ଜାଣିଲା ଆତ୍ମରତାତ୍ମକ କଥା ଅରିଜିତ ଦାସଙ୍କ ଲେଖନୀରୁ ଆପଣମାନଙ୍କୁ ଶୁଣେଇବି। ଅରିଜିତ ଦାସଙ୍କର ବ୍ରହ୍ମାଣ୍ଡ ତତ୍ତ୍ୱ ସାଗର ମାଲିକାରେ ଅରିଜିତ ଦାସ ନିଜେ କହିଛନ୍ତି ଅକାରମ କଳ୍ପ ବୃକ୍ଷଙ୍କ ତେଣୁ ଅକରମ ବ୍ରହ୍ମ ଅଲେଖ ସେ ହେଉଛନ୍ତି ଗୋଟେ କଳ୍ପ ବୃକ୍ଷ। କେମିତି କଳ୍ପ ବୃକ୍ଷ ସେ ହେଲେ ପାଦ ସ୍ୱୟଂ ତାଙ୍କର ପାଦ ହେଲା ଦୁଇ ସେ ପାଦର ସ୍ୱରୂପ ହେଲେ କିଏ ବାଣୀ ସତ୍ୟ ଯୋଗଦାନୀ ଦକ୍ଷିଣ ପାପ ରୂପ ବାମ ପାଦରେ ରହିଲେ ସତ୍ୟ ଦକ୍ଷିଣ ପାଦରେ ରହିଲେ ପାପ। କିଛି ଶ୍ରୁତି ଶାସ୍ତ୍ର କଟିଗଲା ଓଲଟା ହେଇଗଲା କଣ ଓଲଟା ହେଲା ଧର୍ମଶାସ୍ତ୍ର ଆମ ବେଦ ଲେଖୁଛି ଯେ ଦକ୍ଷିଣରେ ରହିଲେ ଧର୍ମ ବାମରେ ରହିଲେ ପାପ କିନ୍ତୁ ଅର୍ଖି ଦାସ କାହିଁ କଣ ବ୍ୟତିକ୍ରମ ସୃଷ୍ଟି ହେଲା ସେ ବ୍ୟତିକ୍ରମ ବି ମିଥ୍ୟା ନୁହଁ ସତ୍ୟ କାରଣ ମୁନି ଋଷି ମାନେ ବେଦ ରଚନା କରିଛନ୍ତି ଜ୍ଞାନକୁ ମନ୍ଥନ କରି କିନ୍ତୁ ଅର୍ଖି ଦାସ ଯୋଗ ସିଦ୍ଧ ବାକ୍ୟ ସିଦ୍ଧ ସିଦ୍ଧ ସାଧକ ତାଙ୍କର ସିଦ୍ଧ ସାଧନାର ମାଖନଟାକୁ ସେ ଆମ ପାଖରେ ପର୍ଯ୍ୟବେକ୍ଷଣ କରିଛନ୍ତି ସେ ନିଜେ ଉପଲବ୍ଧି କରିଛନ୍ତି କଣ ସେଇଭଳିଆ ଲେଖିଛନ୍ତି ଅକାରଣ କଳ୍ପ ବୃକ୍ଷଙ୍କ ପାଦ ଦ୍ୱୟଂ ନିଜେ ସତ ତେଣୁ ଅକାରଣ ଉପଲବ୍ଧି କଳ୍ପ ବୃକ୍ଷ ତାଙ୍କର ହେଲା ଯୋଡ଼ିଏ ପାଦ ଯେଉଁ ତାପରେ ବି ବାମରେ ରହିଲେ ସତ୍ୟ ଦକ୍ଷିଣରେ ରହିଲା ପାପ। ଆରେ ପୁଅ କଣ ତୋର ଏମିତି ହଉଛି ତେଣୁ ଏଇଠି ବ୍ୟତିକ୍ରମ ବେଦ ଶାସ୍ତ୍ରକୁ କାଟିବାର ମୁଖ୍ୟ ହେଲା କଣ ପୁଣି ସେ ଲେଖିଛନ୍ତି ବ୍ରହ୍ମକଳ୍ପ ସମାଧାନ ନିରଞ୍ଜନ କରେ ପଡ଼େ ଯୋଉ ବେଦ ଶାସ୍ତ୍ରକୁ କାଟିକିରି ଲେଖିଲେ ପୁଣି ସେ ଲେଖିଛନ୍ତି ଯଦି ବ୍ରହ୍ମ ଏକ ହୁଏ ତାହେଲେ ତାର ପଦେ ପଦେ ଧର୍ମ ଅଛି ପାପ ନାହିଁ ଅତ ଯୋଡ଼ିଏ ଯାକ ପାଦରେ ଧର୍ମ ଅଛି କେମିତି ପୁଣି ତ ଓଲଟା କଥା ହେଲା ଆମକୁ ଭ୍ରମରେ ପକେଇଦେଲା ସେ ପୁଣି ଲେଖିଛନ୍ତି ଜ୍ଞାନ କୁଣ୍ଡନ ଅନାହୁତନ ଦହତି ପାପ ବହୁ ତଥା ତେଣୁ ଆମର ହୃଦୟ ଭିତରେ ଯେଉଁ ଜ୍ଞାନ ରୂପ କୁଣ୍ଡ ଅଛି ସେ କୁଣ୍ଡରେ ଅଗ୍ନି ତାହେଲେ କିଏ ଥିଲେ ସେ କୁଣ୍ଡରେ ଅଗ୍ନି ହେଉଛି ଲେଲିହାନ ସେ ଯେଉଁ ଲେଲିହାନ ଅଗ୍ନି ଅଛି ସେ ଲେଲିହାନ ଅଗ୍ନି କର୍ମ କ'ଣ ହେଲା ପାପ ନାଶନ ସେ ଲେଲିହାନ ଅଗ୍ନି କି ଧର୍ମ ହେଉଛି ଶରୀରରେ ଥିବା ସମସ୍ତ ପାପକୁ ନାଶ କରିବା ହେଲା ତାର ଧର୍ମ ଆଉ କ'ଣ ଅଛି ପ୍ରକୃତି ହୀନ ବଳଙ୍ଗ ଯେ ପ୍ରକୃତି ଆମକୁ କୁମାରକୁ ଟାଣି ଦେଉଛି ସେ ପ୍ରକୃତି କି ହୀନବଳ କରିବା ମଧ୍ୟ ତାର କାମ ତେଣୁ ପାପ କାହାମାନଙ୍କୁ ହସ୍ତ ତେଣୁ ସେ ଯେଉଁ ନେଲିଆମାନଙ୍କ ତ ପାପକ କହିଲେ ଅଗ୍ନି ସେ କ'ଣ କରୁଛି ଇଏ ଅକାର ବୃକ୍ଷରେ ଯେତେ ପାପ କଳଙ୍ଗ ଅଛି ସେ ପାପ କଳଙ୍ଗକୁ ନାଶ କରି ଆଉ କ'ଣ କରୁଛି ଧର୍ମ ପାପ ଏତେ ଲକ୍ଷ୍ୟ ଇଏ କଳ୍ପ ବୃକ୍ଷ ରୂପକ ଶରୀରରେ ଧର୍ମକୁ ସଞ୍ଚୟ କରିବା ହେଉଛି ତାର ଲକ୍ଷ୍ୟ ତେଣୁ ସେ ପାପକୁ ନାଶ କରୁଛି ତାହେଲେ କେଉଁଠାରେ ନାଶ କଲା ଅନାହୁତନ ଅଗ୍ନିକୁଣ୍ଡନ ସେ ଯେଉଁ ଅଗ୍ନିକୁଣ୍ଡ ରହିଛି ଏରିଆର ଅଗ୍ନିକୁଣ୍ଡ ସେଥିରେ ଅନାହୁତ ରୂପକ ଗୋଟେ ଅସ୍ତ୍ର ଅଛି ସେ ଅସ୍ତ୍ର ଯେ ନା ଭୂତ ସେ ଅସ୍ତ୍ର ନା ହେଲା ତେଜ କିନ୍ତୁ ତେଜ କହିଲେ ଶ୍ରୀ ରଶ୍ମି ତେଜ ନୁହଁ, ତେଜ ଭୂତାଣୁ ଅର୍ଥ ମହାଭୂତ ରୂପକ ତେଜ, ସେ ହେଲା ଅସ୍ତ୍ର। ସେ ଅସ୍ତ୍ରର ଧର୍ମ ହେଲା ଏ କଳ୍ପ ରୂପକ ଶରୀରରେ ସମସ୍ତ ପାପକୁ ନାଶ କରି ପ୍ରକୃତି ମାନଙ୍କୁ ହିନମଳ କରିକି କ'ଣ କରୁଛି, ସହସ୍ରାଣି ବ୍ରହ୍ମଚକ୍ଷତି ନିରଞ୍ଜନ ପଦେ ପଦେ। ସହସ୍ରା ହେଲା ଆମର ମଣିପୁର ଚକ୍ର, ତେଣୁ ସେ ମଣିପୁର ଚକ୍ର ବାଟେ ଏ ଆତ୍ମା ପରମ ଶକ୍ତି ଯାଇକି ହେଲା ଆକାଶ ବ୍ରହ୍ମସ୍ୱର୍ଗ, ତେଣୁ ସେ ଖ ମଣ୍ଡଳରେ ଥିବା ଯୋଉ ନିରଞ୍ଜନ ପୁରୁଷ ପାଖକୁ ଜାଣି ନେଉଛି। ତାହେଲେ ହଉଛି କ'ଣ, ଆତ୍ମା ଅଛେ ମୁଣ୍ଡାନ ପୁନର୍ଜନ୍ମ ଅଭିଜ୍ଞତେ, ତେଣୁ ଏ ଆତ୍ମା ଏଇ ମାର୍ଗ ଦେଇକିରି ଯାଇକିରି ନିରଞ୍ଜନଙ୍କ ସଦା ସହିତ ନିଜକୁ ମିଶେଇ ଯୋଉଟାକି ଏ ଜ୍ୱନିବାତ ଜନ୍ମରୁ ଜ୍ୱନିକୁ ମୁକ୍ତି ଲାଭ କରି ନିଜକୁ ସୁଧା ସମାନ କରୁ। ତେଣୁ ସେଇ ସକାଶେ ଅରେଖଙ୍କର ଅନ୍ୟ ନାମ ରହିଛି ନିରଞ୍ଜନ, ନ ଲେଖ ଅଲେଖ, ଯାହାର ଯାହାକୁ ଆମେ ମାପି ପାରିବା ନାହିଁ, ଓଜନ କରିପାରିବା ନାହିଁ, ଅନୁଭବ ଭିତରେ ଜାଣିପାରିବା ନାହିଁ, ଅଲେଖ। ଆଉ ଗୋଟିଏ କଥା କହିବି ଆପଣଙ୍କର, ଚାଣକ୍ୟ ନିଜୀପୂରକ ସହିତରେ ଚାଣକ୍ୟ ମହାପୁରୁ ଗୋଟେ ଦେଖିଛନ୍ତି, ଅକାରଂ ଧରତ୍ରୀ ଯୋଗଦାନ ଏଲିହାନ ଅଗ୍ନି କଥା ଖସ୍ପର୍ଶଂ ବିଶେଷତଃ ପାପ କାନା ବହନ୍ତି ନିର୍ଭରଂ ତ୍ରିସ୍ପୃତଂ ଦୁଃଖଂ ତ୍ରିଲେଖୀ ତ୍ରି ପୁଞ୍ଜିଭୂତଂ ସହ ନିଶ୍ଚନାଶତି ମାନବାନ ସୁଖଂ ଦେହି। ତେଣୁ ଚାଣକ୍ୟଙ୍କ ମତରେ ସମସ୍ତଙ୍କର ଆଜ୍ଞା ମତ ହେଉଛି ଗୋଟିଏ, କିନ୍ତୁ ପଥ ହେଉଛି ଭିନ୍ନ ଭିନ୍ନ। ତେଣୁ ଚାଣକ୍ୟଙ୍କ ମତରେ ଅ କହିଲେ ପୃଥିବୀ, ଏ କହିଲେ ହେଲା ଶୂନ୍ୟମଣ୍ଡଳ ବାୟୁମଣ୍ଡଳ, ଖ ହେଲା ସ୍ୱର୍ଗ, ୟାକୁ ସବୁ ଆମ ବିଶେଷରେ ହେଲା ଅଲେଖ। ତେଣୁ ଅଲେଖ ଶବ୍ଦର ଅର୍ଥ ହେଉଛି କ'ଣ, ଅନାହୃତ କୁଣ୍ଡ, ଯାହାକୁ କି ବର୍ତ୍ତମାନ ଆମର ବାବା ମହୋଦୟ ବୋଲିକିରି ଆପଣ ବୁଝାଉଥିଲେ, ସେ କୁଣ୍ଡର ନାଁ ହେଉଛି ଅନାହୃତ, ଯେଉଁଥିରେ କି ଆହୁରି ନିଆଯାଏ ନାହିଁ, ସେ କୁଣ୍ଡରୁ ସ୍ୱତଃ ଅଗ୍ନି ସୃଷ୍ଟି ହୋଇଛି। ତାହେଲେ ବାପମାନେ ଭାବିଲେ ଏମିତି ପଢ଼ିଲେ ଆମକୁ ଗୋଟେ ଭୁଲ କଥା କହିଥିଲେ, ଯେଉଁଥିରେ ଝିଅ ଦିଆ ହେଉନି ଅଗ୍ନି ଯାଉଛି। ତାହେଲେ ଆପଣମାନଙ୍କର ସଂଯୋଗ ମୋଚନ କରିବା ପାଇଁ ମୁଁ ଆଉ ଗୋଟିଏ କଥା କହିବାକୁ ବାଧ୍ୟ ହୋଇଛି ଆଜ୍ଞା, କୁଣ୍ଡ ହେଉଛି ସାତ ପ୍ରକାର, କାରଣ ନାମ ଜ୍ଞାନ ଭାବ ଯୋଗତାରୁ ଶ୍ରଦ୍ଧା ପ୍ରଭୃତି ପୁଣ୍ୟ ତଥା ଭୂତାନ ସପ୍ତପୂର୍ଣ୍ଣ ଭୂତ ଆଦିକୁ ଭବିଷ୍ୟତ। ତେଣୁ କୁଣ୍ଡ ହେଲା ସାର, ତା ଭିତରୁ ଇଏ ଅନାହୃତ କୁଣ୍ଡ ହେଉଛି, କୁଣ୍ଡ ଯୋଉ କୁଣ୍ଡର କିଏ ଅଗ୍ନି ହେଉଛନ୍ତି, ଅଗ୍ନିଙ୍କର ନାଁ ହେଉଛି କୁଣ୍ଡ। ତେଣୁ ସେ ଅଗ୍ନିଙ୍କର ଧର୍ମ ହେଲା ପାପ ତାପକୁ ନାଶ କରି ଲୋକକୁ ସୁଖ ଶାନ୍ତି ଦେଇ ଶେଷ ଜୀବନରେ ମୁକ୍ତି ଦାନ କରେ। ଦେଖିଲି ଏଇଟା ଅନେକ ସମ୍ପର୍କ ସମ୍ଭବ ହେଲା ଆମ ପକ୍ଷ କାହିଁ ହେଉଛି, ତାର କାରଣ ହେଉଛି ଅନେକ ବ୍ରହ୍ମମୟ କୁଣ୍ଡକୁ ଅର୍ଥ ବ୍ରହ୍ମମୟ କୁଣ୍ଡକୁ ସଂଖ୍ୟା ହେଲା ସାତ, ତେଣୁ ସାତ କୁଣ୍ଡକୁ ଏକ ଅଗ୍ନି କୁଣ୍ଡରେ ପରିଣତ କଲେ, ଯୋଉ କୁଣ୍ଡର ନାଁ ହେଲା ଅନେକ ଅର୍ଥ ଅନେକ ମାତ୍ର ତାଙ୍କର ପାଞ୍ଚ ମନ ପ୍ରତି ପ୍ରକୃତି କି ଏକ କରି ଗୋଟିଏ କୁଣ୍ଡରେ ସୀମାବଦ୍ଧ କରି ରଖିଥିଲେ, ସେଥିରେ ବେଦଶାସ୍ତ୍ର ମଧ୍ୟ ପ୍ରମାଣ କରିଛି, ଆଧାର ଲିଙ୍ଗଳା ଭୂ କବି କବି ଘୁଟେଇ କବି ଖବି ଘୁଟେଇ ଲଣା ଅଛି, ନିରଞ୍ଜନ ରୂପରେ ଯୋଉ ଶ୍ୱାସବାସ କରିଛନ୍ତି ତାଙ୍କର ଘରଟି ହେଲା ଆତ୍ମା କ'ଣ ସେ ମନ୍ଦିରଟି ହେଉଛି ହନୁମାନ ମଧ୍ୟ ଜାଣିଛି ଗର୍ଭ ନାହିଁ କିନ୍ତୁ ଚାରି ଦ୍ୱାର ଅଛି ନବ ଦେବୀ ଅଛନ୍ତି ଦ୍ୱାରରେ ଦ୍ୱାରି ଅଛନ୍ତି ଶହେ ଆଠ ହଜାର ଆଠ ଗଣ୍ଠିରେ ଘର ଦିଆଯାଇଛି ହନନ ମନ୍ଦିର ମନ୍ଦିର ଭିତରେ ସେମାନେ ନିରଞ୍ଜନ ରୂପକ ସ୍ୱାମୀ ବାହାର କରୁଛନ୍ତି ତେଣୁ ଏ ମନ୍ଦିରଟି ହାତରେ ଲାଗି ଆମ ଭିତରେ ଅଛି ଆମେ ତାକୁ ବିଶ୍ଲେଷଣ କରିପାରିବାର ଜ୍ଞାନ ଭିତରେ କରିପାରୁନେ ବୁଝିପାରୁନେ ଭାବିପାରୁନେ କରିପାରୁନେ ଦେଖିବା ପାଇଁ ତେଣୁ ତତ୍ଵକୁ ଭାବିଲେ ତତ୍ଵରେ ହରିଲେ ତତ୍ଵକୁ ପାଇବି ଉତ ତତ୍ଵରେ ଖେଳିବୁ ତତ୍ଵକୁ ଭରାଇ ତତ୍ଵଟି ଲାଗିତ ତେଣୁ ତତ୍ଵ ହେଲା ମୁନିଋଷିମାନ ସାଧୁ ସନ୍ଥମାନଙ୍କର ଗୀତ ଅଞ୍ଚଳରେ ସମ୍ପତ୍ତି ସେମାନେ ଦିନରାତ୍ରି ତତ୍ଵକୁ ଭାବୁଛନ୍ତି ଦହିକି ବୋଳିକିରି ଆମେ ଲବଣ ସଂଗ୍ରହ କଲା ଭଳିଆ ସେମାନେ ତତ୍ଵକୁ ଭାବିକିରି ଆର ଅଂଶକୁ ପାଇଲେ ତାକୁ ଲେଖିଗଲେ ଯାଉଛି ଆମେ ଅଣ୍ଡା ତାଙ୍କର ଖାଇକିରି ବଢୁଛେ ବଢୁଛେ ବୁଝିଲେ କିନ୍ତୁ ସେମାନେ ହେଲେ ସୃଷ୍ଟିକର୍ତ୍ତା ସେମାନେ ତତ୍ଵତାକୁ ମନ୍ଥନ କରିକିରି ମାଂଖନ ଆମ ପାଇଁ ଶୋଇଯାଇଛନ୍ତି ଆମେ ମାଂଖନକୁ ଉପଭୋଗ କରିବା ପୁଣି ଯାଉଛୁ କିଏ ବା ପାଉଛି କିଏ ବା ନ ପାଉଛି କା ରାଜ୍ୟରେ ଆସୁଛି ତ କା ରାଜ୍ୟରେ ଆସୁଛି ତେଣୁ ଏପରିକି ଯୋଉ ନିରଞ୍ଜନ ପୁରୁଷ ସେ ନିରଞ୍ଜନ ପୁରୁଷ ଆମମାନଙ୍କ ପାଖରେ ଅସାଧାରଣ ଅନେକ ରୂପରେ ରହିଯାଇଛନ୍ତି ଆମେ ତାକୁ ଭାବତତ୍ତ୍ୱରେ ଅର୍ଥ କରୁଛେ ଯାହାର ରୂପରେଖ ନାହାନ୍ତି ଅନେକ ଭୁଲ କଥା ଏ ହେଉଛି କଥା ଶାସ୍ତ୍ର କଥା ହେଲା ଋଗ୍ବେଦରେ ଗୋଟେ ପ୍ରମାଣ ଅଛି ଋଗ୍ବେଦ କହିଲେ ଭାବଦସ୍ୟ ସୂତ୍ର ନାସ୍ତି ଜ୍ଞାନ ଭେଦ ବିଭର୍ଜିତ ନିରଞ୍ଜନା ହିସ୍ତ୍ରୀଭେଦ ସରୂପ ବିଜୁ ମନ୍ଦିର ଯାହାର ଜ୍ଞାନ ନାହିଁ ଅଜ୍ଞାନୀ ପାଠ କରିନି ବିଦ୍ୟାବୁଦ୍ଧି ନାହିଁ ତା ପାଖରେ ନିରଞ୍ଜନ ଅଛି ତା ଭିତରେ ଅଛନ୍ତି ସେ ଦେଖିପାରୁଛି କିନ୍ତୁ ଯେ ପାଠ ପଢ଼ିଛି ଆଖି ଅଛି ଦିବ୍ୟ ଚେତନା ତାହା ପାଖରେ ନାହିଁ ସେ ଦେଖିପାରୁଛି ତେଣୁ ଠାକୁର ଉଚ୍ଚତର କୁ ଯାଇପାରି ନଥିଲେ ସତ, କିନ୍ତୁ ସେ ପ୍ରଥମରୁ ଦହିବଳି ମାଖନ ସଂଗ୍ରହ କରିକି ଯାଇଥିଲେ, ସେଇ ଯୋଉ ମାଖନ ଲୋକଙ୍କ ଜ୍ଞାନ ସେ ହେଉଛନ୍ତି କାହାର ଅନୁଦାନ ନା ସେଇ ନିରଞ୍ଜନ ପୁରୁଷଙ୍କର ଅନୁଦାନ। ସେଇ ବିଭିନ୍ନ ଓଡ଼ିଆ ଭାଗବତରେ ଅଛି, ତ୍ରିଗୁଣ ରଜୁ କରେ ଧରି ମୃଗୀ ନଟା ମୃଗୀ ନ କରେ, ତାହେଲେ ସେ ତ୍ରିଗୁଣ ରଜୁ ହେଲା କ'ଣ? ଏ ତିନିଟା ଯାକ ଗୁଣକୁ ସେ ନିରଞ୍ଜନ ପୁରୁଷ ତାଙ୍କ ହାତରେ ଧରି ଆମକୁ ମୃଗୀ ଭଳିଆ
ନଟୁଛନ୍ତି।
କାହିଁକି ସେ ନଟୁଛନ୍ତି? ଅନ୍ୟ କରିପାରିଲେନି, ପାଠେଇଲେନି, ନଟେଇଲେନି, ନଟୁଛନ୍ତି କ'ଣ? ଜଣେ ନଟୁଛନ୍ତି କାହିଁକି? ଆପଣ ଗୋଟେ କଥା କହିଥିଲେ, ନାଚୁଆ ପିଲା ଯେତେବେଳେ ମାଟି ମାଟିକି ଠକି ଯାଏ ସେତେବେଳେ ତାକୁ ପରିଷ୍କାର ସେ କରେ କ'ଣ? ତାର ଦୃଷ୍ଟିରେ ଉର୍ଦ୍ଧୁକୁ ଉପରକୁ ଯାଏ ନିର୍ବାଚନ ତ୍ୟାଗ ତେଣୁ ସେମିତି ବର୍ତ୍ତମାନ ଆମେ ଯେତେବେଳେ ଖୋଜି ଖୋଜିକି ପାଳନ ପଢି ପଢିକି ଖୋଜୁଛେ, ଭାବରେ ଖୋଜିଲେ, ଭକ୍ତିରେ ଖୋଜିଲେ, ଖୋଜିଲେ ସେ ବହିପଡ଼ା ପାଠ ପଢିକି ତାଙ୍କୁ ଖୋଜୁଛେ। ତେଣୁ ସେ ବହିପଡ଼ା ପାଠରେ ସେ ନାହିଁ, ସେ ଅଛି ଅମନ ମନ୍ଦିର ଭିତରେ। ଯେ ଅମନ ମନ୍ଦିରର ଚାରିଦ୍ୱାରକୁ ଦେଖିପାରିବ ତାହେଲେ ଦର୍ଶନ ଲାଗିବ। ତେଣୁ ଆଉ ଗୋଟିଏ କଥା, ଆପଣମାନଙ୍କ ମନରେ ଆସିବ ଯେ ଦେଖିବା ବାଟ କ'ଣ? ଅନୁଷ୍ଠାନ କହିଦେଲେ ସେ ଦେଖିବାଟ କ'ଣ? ତାହେଲେ ସିଏ ଦେଖୁଥିଲେ ନା ଭାଇ ଭୁଲ କଥା, ମୁଁ ହିଁ ଦେଖିବା, କାରଣ ମୁଁ ତମ ଭଳିଆ ଗୋଟିଏ ମଣିଷ ଆଉ ସରକାରୀ ଲୋକ ଜଙ୍ଗାଳୀ ଲୋକ, ମୁଁ ହିଁ ଦେଖିବା। କିନ୍ତୁ ଇତିହାସର ଲେଖା ଅଛି ଆପଣମାନଙ୍କୁ, ତେଣୁ ତାକୁ ଦେଖିବାର ମଧ୍ୟ ବିଭିନ୍ନ ଉପାୟ ସେଠୁ ଦେଖିଛନ୍ତି, ଯେଉଁଟାକି ଆମକୁ ସକ୍ଷମ କେତେବେଳକୁ ହେବ ସେତେବେଳକୁ ବହୁତ ଲୋକଙ୍କୁ ଅକ୍ଷମ ହେଉଛି, ସେଇଟା ହେଉଛି କଥା। ତାପରେ ଲିଖିବା ଆସୁଛନ୍ତି ଏଇ ନିର୍ବାଚନ ପୁରୁଷଙ୍କ ଭିତରେ ଆଗରୁ ଟିକେ ରହିବା କହିଲି ଅନେକ ବ୍ରହ୍ମାଣ୍ଡ ତତ୍ତ୍ୱରେ ଅନେକ ଧର୍ମ ସମ୍ବନ୍ଧୀୟ ପୁରୀ ବଳରାମ ଦାସ ଆଗରୁ ଜାଣିବାକୁ ଚାହୁଁଛନ୍ତି। ହରିଲେ କର୍ମ ଭୂତ ଯଜ୍ଞରେ ଭାରି ଯଜ୍ଞରେ ହରିଲେ ଧାଗରେ ମାରିଲେ ଦୃଶ୍ୟ କର୍ମ ଜୀବନ ପାଦ ପଦେ ଲେଖ ମନ ମନ୍ଦିର ହୃଦୟ ସଙ୍ଗରେ ଚାଲୁଛି ସବୁ ଭକ୍ଷୁଛି ସରୁ ବହୁତ କହନ୍ତି ଯେ ଉତ୍କଳୀୟ ସାଧୁମାନେ ଧରି ଖାଇକି ବହୁତ ଅବାଙ୍କ କଥା ଦେଖିଲେ, ଏହା ବହୁତ ପର୍ବ ଆରମ୍ଭ ଲାଗିଥିଲା ବହୁତ କଥା। ସେ ଗଞ୍ଜେଇ ଖାଆନ୍ତି ସତ, କିନ୍ତୁ ଗଞ୍ଜେଇ ତାକୁ ଖାଇବେ ସେମାନେ ଗଞ୍ଜେଇ ଖାଆନ୍ତି, କିନ୍ତୁ ସେ ଗଞ୍ଜେଇ ଖାଇବା ବିଷୟରେ ମଧ୍ୟ ତାଙ୍କର ଲକ୍ଷ୍ୟ ଥାଏ, ଗୋଟିଏ ଲକ୍ଷ୍ୟ କିଭଳି ସେ ପରମ୍ପରାକୁ ଦର୍ଶନ କରିଥାଏ, କିନ୍ତୁ ଗଞ୍ଜେଇ ଖାଇକି ଆମର ଅନୁଭବ କରିବି ଏ ଚିନ୍ତାଧାରା ନଥାଏ। ତେଣୁ ସାଧୁ ଆମେ ଗଞ୍ଜେଇ ଖାଆନ୍ତି, ତେଣୁ ଗଞ୍ଜେଇ ଯଦି ସେମାନେ ଖାଇବେ ତାହେଲେ ଅମନ ମନ୍ଦିରରେ ପ୍ରବେଶ କରୁ କେମିତି? ତାହେଲେ ଅଟା ହେଲା ଯଦି ଏ ଶରୀର ମନ ନ ହେଲେ ଦୁଇ ପ୍ରକାର ବ୍ୟାଖ୍ୟା ରହିଛି, ପୁରୁଷ ରହିଛି, ସ୍ତ୍ରୀ ରହିଛି।
ଆତ୍ମା ମୃତ୍ୟୁ ପର୍ଯ୍ୟନ୍ତ ନିର୍ବାଚନ ପୂର୍ବ